ଆକାଶବାଣୀ ସମ୍ବଲପୁର ଆଞ୍ଚଲିକ ଖବର ପଢୁଛନ୍ ସମ୍ପା ରାୟ। ଜୁହାର। ପହିଲା ମୁଖିଆ ଖବର। ଆମ ବସ୍ ଡ୍ରାଇଭରଙ୍କର ଦକ୍ଷତା ବଢ଼ାବାର ସହିତ ନିୟମିତ ପ୍ରଶିକ୍ଷଣ ଲାଗି ପରିବହନ ବିଭାଗକେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ବ୍ରେଲ୍ର ପ୍ରଚଳନ ବାବଦେ ସଚେତନତା ବଢ଼ାବାର ଉଦ୍ଦେଶ୍ୟ ଆଜି ପାଳନ କରାଯାଉଛେ ବିଶ୍ୱ ବ୍ରେଲ୍ ଦିବସ। ସମ୍ବଲପୁର ବିର୍ସା ମୁଣ୍ଡା ପଡ଼ିଆନୁ ଆଇଷ୍ଠାନ ମୂଲ ହେଉଛେ ସମ୍ବଲପୁର ଲୋକ ମହୋତ୍ସବ 2026। ଆଉର୍ ରାଇଜେ ଜାରି ରହିଛେ ଶୀତଲହରୀ। ଘନା କୁହୁଡ଼ିକେ ନେଇକରି 12 ଜିଲ୍ଲା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଏଥର ପୁରା ଖବର। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆମ ବସ୍ ଡ୍ରାଇଭରମାନଙ୍କର ଦକ୍ଷତା ବୃଦ୍ଧି ଉପରେ ଜୋର୍ ଦେବାର ସହିତ ନିୟମିତ ପ୍ରଶିକ୍ଷଣ ଦେବା ଲାଗି ପରିବହନ ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ପ୍ରଶିକ୍ଷଣ ବେଲ୍କେ ଡ୍ରାଇଭରମାନଙ୍କର ଶାରୀରିକ ଆଉ ମାନସିକ ସ୍ୱାସ୍ଥ୍ୟ ଉପରେ ଗୁରୁତ୍ୱ ଦେବାର ସହିତ ସେମାନଙ୍କ ଭିତରେ ସମ୍ବେଦନଶୀଳ ମନୋଭାବ ଉଜାଗର କରିବା ଲାଗି ପଦକ୍ଷେପ ନେବାର୍କେ ଶ୍ରୀ ମାଝୀ ବିଭାଗକେ ପରାମର୍ଶ ଦେଇଛନ୍। ବସ୍ମାନଙ୍କର ସବୁଦିନିଆ ଫିଟନେସ୍ ଯାଞ୍ଚ ସହିତ ଦୁର୍ଘଟଣାକେ ଅଟକାବାର୍ ଲାଗି ସମୀକ୍ଷା କରବାର୍କେ ପରିବହନ ବିଭାଗକେ ନିର୍ଦ୍ଦେଶ ଦିଆଯାଇଛେ। ଭୁବନେଶ୍ୱର ରୂପାଲି ଛକ ପାଶେ ହୋଇଥିବାର ଆମ ବସ୍ ଦୁର୍ଘଟଣାଥି ଜଣେ ଅଟୋ ଡ୍ରାଇଭରଙ୍କର ଜୀବନ ଯିବାର ଘଟଣାଥି ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବାର ସହିତ ମୃତକଙ୍କର ପରିବାରବର୍ଗଙ୍କ ଲାଗି 4,00,000 ସାହାଯ୍ୟ ଘୋଷଣା କରିଛନ୍। ବିକଶିତ ଭାରତ ରୋଜଗାର ଓ ଆଜୀବିକା ଗ୍ୟାରେଣ୍ଟି ମିଶନ ଗ୍ରାମୀଣ ଭିବିଜି ରାମଜୀ ଆଇନ ଶ୍ରମିକମାନଙ୍କର ସ୍ୱାର୍ଥ ରକ୍ଷା ସାହାଯ୍ୟ କରବା ବୋଲି କେନ୍ଦ୍ର କୃଷି ଆଉ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍। ନୂଆଦିଲ୍ଲୀନ ଗୋଟେ ସାମ୍ବାଦିକ ସମ୍ମିଳନୀଥି ଶ୍ରୀ ଚୌହାନ କହିଛନ୍, ଭିବିଜି ରାମଜୀ ବିଲ୍ଥି ଶ୍ରମିକମାନଙ୍କର ମଜୁରୀ ବଢ଼ାବାର ସହିତ 125 ଦିନର ନିଯୁକ୍ତିକେ ସୁନିଶ୍ଚିତ କରାଯାଇଛି। ଆଇବା ଆର୍ଥିକ ବର୍ଷରେ ଏଥିଲାଗି 151,282 କୋଟି ଟଙ୍କା ଖର୍ଚ୍ଚା କରାଯିବା ଲାଗି ପ୍ରସ୍ତାବ ରଖାଯାଇଛି ବୋଲି ଶ୍ରୀ ଚୌହାନ କହିଛନ୍।
ବହୁତ ବେହତର ଢଙ୍ଗ ସେ ବିକଶିତ ଭାରତ ଜି ରାମ ଜି ଯୋଜନା ସଂରକ୍ଷିତ କିଆ ଗଯା 100 ଦିନ କେ ବଜାୟ 125 ଦିନ ରୋଜଗାର କି ଗ୍ୟାରେଣ୍ଟି ବେରୋଜଗାରୀ ଭତ୍ତେ କେ ପ୍ରାବଧାନ କୁ ମଜବୁତ କର ଦିଆ ମାଗନେ ପର କାମ ନି ତୋ ବେରୋଜଗାରୀ ଭତ୍ତା ପୁଖ୍ତା ଅବ ବିଲମ୍ବିତ ମଜଦୂରୀ କେ ଭୁଗତାନ ପର ଦଣ୍ଡ କା ପ୍ରାବଧାନ ଅତିରିକ୍ତ ପଇସା ଦେନା ପଡ଼େଗା ମଜଦୂରୋଂ କୋ କାମ ମିଲେ ୟେ ପ୍ରାଥମିକତା ଲେକିନ ଇସକେ ସାଥ ସାଥ ଇସ ବିଶାଳ ଧନରାଶି ସେ ଗାଓଁ ମେ ବିକାଶ କେ କାମ ହୋ ବିକଶିତ ଭାରତ କେ ଲିଏ ବିକଶିତ ଗାଓଁ।
ବିକଶିତ ଭାରତ ଜି ରାମଜୀ ଯୋଜନା ଲାଗୁ କରିକରି କେନ୍ଦ୍ର ସରକାର ଶ୍ରମ ଆଉ କୃଷି କ୍ଷେତ୍ରଥି ବୈପ୍ଲବିକ ପରିବର୍ତ୍ତନ ଆଣିଛନ୍। ଗାଁ ଗହଳିର ଅର୍ଥନୀତି ଆଉ ଚାଷ କ୍ଷେତ୍ରଥି ଜୀବନ ଜୀବିକାକେ ସୁନିଶ୍ଚିତ କରାଯିବାର ସହିତ ଶ୍ରମଜୀବୀମାନଙ୍କୁ ଅଧିକା ରୋଜଗାର ଦେବାର ଲକ୍ଷ୍ୟଥି ଏହି ଯୋଜନା ଲାଭଦାୟକ ହେବା ବୋଲି ସୁବର୍ଣ୍ଣପୁର ଜିଲ୍ଲା ଶଙ୍କରା ଗ୍ରାମ ପଞ୍ଚାୟତର ସରପଞ୍ଚ ଅଶୋକ ପୃଷ୍ଟି କହିଛନ୍।
ଭିବିଜି ରାମଜୀ ବିଲ୍ 2025 ମୁଁ ସମର୍ଥନ ଜଣାଇ ପ୍ରଧାନମନ୍ତ୍ରୀ ମୋଦିଜୀ ତଥା କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଶତ ଧନ୍ୟବାଦ ଜ୍ଞାପନ କରୁଛି। 20 ବର୍ଷ ତଳ ପୁରୁଣା ମନରେଗା ଏବେ ସଠିକ ଢଙ୍ଗରେ ପୁନର୍ଗଠନ ହୋଇଛି। ବିକଶିତ ଭାରତ 2047 ପାଇଁ ଅନୁରୂପ ଏକ ଆଧୁନିକ ବୈଧାନିକରେ ପରିଣତ ହେବ। ଏଥିରେ ଶ୍ରମଜୀବୀ କୃଷି କୃଷକ ଓ ଜନସାଧାରଣ ସୁବିଧା ପାଇବେ।
ଦୃଷ୍ଟିହୀନ ଆଉ ଆଂଶିକ ଭାବେ ଦୃଷ୍ଟିଦୋଷ ଥିବାର ଲୋକମାନଙ୍କ ଲାଗି ଯୋଗାଯୋଗର ମାଧ୍ୟମ ଭାବେ ବ୍ରେଲ୍ର ମହତ୍ତ୍ୱ ବହୁତ ଗୁରୁତ୍ୱପୂର୍ଣ୍ଣ ଏ। ବ୍ରେଲ୍ର ପ୍ରଚଳନ ବାବଦେ ସଚେତନତା ବଢ଼ାବାର ଲକ୍ଷ୍ୟଥି ଆଜି ବିଶ୍ୱ ବ୍ରେଲ୍ ଦିବସ ପାଳନ କରାଯାଇଛି। ବ୍ରେଲ୍ ଲିପିର ଉଦ୍ଭାବକ ଲୁଇ ବ୍ରେଲ୍ଙ୍କର ଜନ୍ମଦିନକେ ସୁର୍ତା କରିବା ଲକ୍ଷ୍ୟଥି ଫି ବଛର January 4 ବିଶ୍ୱ ବ୍ରେଲ୍ ଦିବସ ଭାବେ ପାଳନ କରାଯାଉଛି। ବ୍ରେଲ୍ ଲିପିର ଉଦ୍ଭାବକ ଲୁଇ ବ୍ରେଲ୍ 3 ବଛର ବୟସନୁ ଗୋଟେ ଦୁର୍ଘଟଣାଥି ନିଜର ଦେଖବାର ଶକ୍ତି ହରାଇଥିଲେ। 15 ବଛର ବୟସରେ ସେ ଗୋଟେ 6 ବିନ୍ଦୁ ଥିବା ଲିପିର ଉଦ୍ଭାବନ କରିଥିଲେ। ଏ ବିପ୍ଳବାତ୍ମକ ଉଦ୍ଭାବନ ହିଁ ଆଜ ବ୍ରେଲ୍ ଲିପିର ନାଁଥି ପରିଚିତ ହେବାର ସହିତ ସାରା ପୃଥିବୀର ନ ଦୃଷ୍ଟିହୀନମାନଙ୍କ ଲାଗି ଶିକ୍ଷାର ଆଧାର ସାଜିଛେ। ବ୍ରେଲ୍ ଲିପି ଦୃଷ୍ଟିହୀନ ଲୋକ ପଢ଼ବାର ଆଉ ଲେଖବାର ସୁଯୋଗ ଦେବାର ସହିତ ସେମାନଙ୍କର ସାମର୍ଥ୍ୟକେ ବିକଶିତ କରବାର୍ଥି ସାହାଯ୍ୟ କରସି। 2018 ମିଳିତ ଜାତିସଂଘ ସାଧାରଣ ସଭାତି ଏ ଦିବସ ପାଳନ ଲାଗି ନିଷ୍ପତ୍ତି ନିଆଯାଇଥିଲା। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ସମ୍ବଲପୁର ବିର୍ସା ମୁଣ୍ଡା ପଡ଼ିଆନୁ ଆଇଷ୍ଠାନୁ ସମ୍ବଲପୁର ଲୋକ ମହୋତ୍ସବ 2026 ମୂଲ ହେଉଛେ। ଉଦ୍ଘାଟନୀ କାର୍ଯ୍ୟକ୍ରମଟି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରମୁଖ ଅତିଥି ଭାବେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ମହୋତ୍ସବଟି ରାଜ୍ୟ ଆଉ ରାଜ୍ୟ ବାହାରୁ ଭିନ୍ ଭିନ୍ ସାଂସ୍କୃତିକ ଦଳମାନେ ସାମିଲ ହୋଇଛନ୍। ଆଜି 9:00 ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା ସମଲେଶ୍ୱରୀଙ୍କ ମନ୍ଦିରନୁ ଗୋଟିଏ ସାଂସ୍କୃତିକ ଶୋଭାଯାତ୍ରା ବାହାରିକରି ଗଙ୍ଗାଧର ମଣ୍ଡପ ତକ ଯାଇଥିଲା। ଶୋଭାଯାତ୍ରାକେ ଜିଲ୍ଲାପାଳ ଆଉ ଜିଲ୍ଲା ସଂସ୍କୃତି ପରିଷଦ ଅଧ୍ୟକ୍ଷ ସିଦ୍ଧେଶ୍ୱର ବଳିରାମ ବନ୍ଦର ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ। ଶୋଭାଯାତ୍ରାଟି ଲୋକ କଳାକାର ସହିତ ରାଜ୍ୟ ଆଉ ରାଜ୍ୟ ବାହାରର ଭିନ୍ ଭିନ୍ ଦଳର କଳାକାରମାନେ ସାମିଲ ହୋଇଥିଲେ। ଲୋକ ମହୋତ୍ସବ ଆଇବା 6 ତାରିଖ ତକ ହେବାର୍କେ ଥିବାର ବେଳେ 7 ଆଉ 8 ତାରିଖ ଯୁବ ମହୋତ୍ସବ ହେବା। ଇତାର ସହିତ ଆଜିଠାନୁ 11 ତାରିଖ ତକ ପଲ୍ଲିଶ୍ରୀ ମେଳା ଆଉ ଆତ୍ମନିର୍ଭର ଭାରତ ସ୍ୱଦେଶୀ ମେଳା ଭିଲ୍ ଆୟୋଜନ କରାଯାଇଛି। ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା ସେ ସେବା ଋତୁରୁ କଂସ ମହାରାଜ ପାପ କଟାବାର ଲାଗି ତାଙ୍କର ମନ୍ତ୍ରୀ ପରିଷଦଙ୍କ ସହିତ ପୁରୀ ମହୋଦଧୀନ ବୁଡ଼ ପକେଇଛନ୍। ଧନୁଯାତ୍ରା ଥି କଂସ ଭୂମିକା ଦେଇ ଅଭିନୟ କରିଥିବାର ସୁଶୀଲ ମେହେର ଅଭିନୟ ବେଲ୍କେ ଭଗବାନ କୃଷ୍ଣ ବଳରାମଙ୍କ ପ୍ରତି କଡ଼ା ଶବ୍ଦ ବ୍ୟବହାର କରିଥିବାରୁ କ୍ଷମା ପ୍ରାର୍ଥନା କରିଛନ୍।
ମୁଁ ଜଗତର ନାଥ ଜଗନ୍ନାଥ ପରମ ବ୍ରହ୍ମଙ୍କ ଠାରେ ଆଜି ପ୍ରାଶ୍ଚିତ କରିବାକୁ ଏଥିପାଇଁ ଆସିଛି କି ଦୀର୍ଘ 11 ଦିନ ଧରି ଯେଉଁ ଅପଭାଷା ଗାଲି କରିଛି ସାମାନ୍ୟ ବୋଲିକରି ମୁଁ କହିଛି ଯେଉଁ ଶବ୍ଦ ଗୁଡ଼ାକ ଲଗେଇଛି ସେଟା ସମ୍ପୂର୍ଣ୍ଣ କଳିଯୁଗର ଗୋଟିଏ ରକ୍ତ ମାଂସଧାରୀ ମଣିଷ କହିବା ଅନୁଚିତ। ତେଣୁ ମୁଁ ପ୍ରାଶ୍ଚିତ କରିବା ପାଇଁ ଏଠାକୁ ଆସିଛି।
ଶ୍ରୀ ମେହେର ଗୋବର୍ଦ୍ଧନ ପୀଠନ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟଙ୍କୁ ଭେଟିକରି ଆଶୀର୍ବାଦ ଭିକ୍ଷା କରିଥିବାର ଆମର ସମ୍ବାଦଦାତା କହିଛନ୍। ସାହିତ୍ୟ ସଂସ୍କୃତି ଅନୁଷ୍ଠାନ ମହୁରୀର 18 ନମ୍ବର ମହୋତ୍ସବ ସୁବର୍ଣ୍ଣପୁର ଜିଲ୍ଲା ସଂସ୍କୃତି ଭବନ ହୋଇଯାଇଛି। ସମାରୋହଟି ସମ୍ବଲପୁର ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ବିଧୁଭୂଷଣ ମିଶ୍ର ପ୍ରଫେସର ନାରାୟଣ ପଣ୍ଡା ପ୍ରମୁଖ ଯୋଗଦେଇକରି ସାହିତ୍ୟ ସଂସ୍କୃତି ସମାଜର ଗତିକେ ଶୃଙ୍ଖଳିତ କର୍ସି ବୋଲି କହିଛନ୍। ସୁବର୍ଣ୍ଣପୁର ଜିଲ୍ଲାପାଳ ଡକ୍ଟର ନୃପରାଜ ସାହୁ ଆଉ କବି ଡକ୍ଟର ପ୍ରୀତିଧାରା ସାମଲଙ୍କୁ ଏ ବର୍ଷର ମହୁରୀ ସମ୍ମାନ ଦିଆଯାଇଥିଲା। ବୌଦ୍ଧ ମାଇଟ୍ ହେଉଛି କଳା ସାହିତ୍ୟ ସଂସ୍କୃତିର ମାଟି। ମହୋତ୍ସବ ଜରିଆ କଳା ସଂସ୍କୃତି ବଞ୍ଚି ରହିବା ବୋଲି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍। ବୌଦ୍ଧ କଚେରୀ ପଡ଼ିଆନ ଚାଲିଥିବାର ବୌଦ୍ଧ ମହୋତ୍ସବ ଆଉ ପଲ୍ଲିଶ୍ରୀ ମେଳାର 2 ନମ୍ବର ସଂଜେ ମନ୍ତ୍ରୀ ଶ୍ରୀ ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ବୌଦ୍ଧ ଜିଲ୍ଲାର ଐତିହ୍ୟ ଗାରିମା ଉପରେ ଜୋର ଦେବାର ସହିତ ସରକାରଙ୍କ ଭିନ୍ ଭିନ୍ ଯୋଜନା ଉପରେ ଜନେଇଛନ୍। କାର୍ଯ୍ୟକ୍ରମଟି ସମବାୟ ହସ୍ତତନ୍ତ ବୟନ ଶିଳ୍ପ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ଭିଲ୍ ଉପସ୍ଥିତ ଥିଲେ। ରାଜ୍ୟ ମହିଳା ଆଉ ଶିଶୁ ବିକାଶ ବିଭାଗ ତରଫ ପୋଷଣ ଅଭିଯାନ ଅଧୀନଟି ଜାନୁଆରୀ 1 ରୁ 25 ତାରିଖ ତକ 2 ନମ୍ବର ଖେପ ଓଜନ ଉତ୍ସବର ଆୟୋଜନ କରାଯାଉଛି। ରାଜ୍ୟର ସବୁ ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ ଭିନ୍ ଭିନ୍ ବିଭାଗର ସହଯୋଗଥି ଇତାର ଆୟୋଜନ କରାଯାଇଛି। ପାଖେ ଥିବାର ଅଙ୍ଗନବାଡ଼ି କେନ୍ଦ୍ରମାନଙ୍କେ 6 ବର୍ଷରୁ କମ୍ ବୟସର ଛୁଆମାନଙ୍କର ଓଜନ ଆଉ ଉଚ୍ଚତା ମାପ କରବାରକେ ଲୁକୁ ବିଭାଗ ତରଫ ଅନୁରୋଧ କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କର ସଦ୍ଭାବନା ସଭାଗୃହନ ବୌଦ୍ଧ ଇତିହାସ ଦେଇ ଅସ୍ମିତା ବାବଦେ ଗୋଟିଏ ଆଲୋଚନାଚକ୍ର ହୋଇଯାଇଛି। କାର୍ଯ୍ୟକ୍ରମକେ ଜିଲ୍ଲାପାଳ ବିଭୂତିଭୂଷଣ ନାୟକ ଉଦ୍ଘାଟନ କରିଥିଲେ। ବୌଦ୍ଧ ଜିଲ୍ଲା ଗଠନର 32 ବର୍ଷ ପୁରା ହୋଇଥିଲେ ଭିଲ୍ ଜିଲ୍ଲାର ଇତିହାସ ଅତକା ମାତ୍ରା ଥି ଲୋକମାନଙ୍କ ନଜରକେ ନାଇଁ ଆସିପାରି। ସିଆଡ଼େ ଗଲା ପଛର ଏସିଆ ମହାଦେଶର ତତଲା ସହର ଭାବେ ବୌଦ୍ଧ 2 ନମ୍ବର ନ ଥିବାରୁ ଚିନ୍ତାର ବିଷୟ ଆଏ ବୋଲି କାର୍ଯ୍ୟକ୍ରମଟି ଜିଲ୍ଲାର ବୁଦ୍ଧିଜୀବୀ ଆଉ ପରିବେଶବିତ୍ମାନେ ଆଲୋଚନା କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଲ ରାଜା ଜିତାମିତ୍ର ପ୍ରସାଦ ସିଂଦେଓଙ୍କର 80 ବର୍ଷ ବୟସେ ଆଜି ପରଲୋକ ହୋଇଯାଇଛି। ଓଡ଼ିଶାର ପହିଲା ସାହିତ୍ୟ ସମିତି ଖଡ଼ିଆଲ ସାହିତ୍ୟ ସମିତିର ସେ ସ୍ଥାୟୀ ସଭାପତି ଥିଲେ। ଆଇବାକାଲି ସକାଳ 9 ବଜେ ଯୁବରାଜ ଦେବଦେବ ସିଂଦେଓ ରାଜ୍ୟାଭିଷେକ ଥିବାର ସହିତ ରାଜାଙ୍କର ଆଦେଶ ଦେବାର ଉତ୍ତରୁ ଶେଷକୃତ୍ୟ ସମ୍ପନ୍ନ ହେବା ବୋଲି ଜଣାପଡ଼ିଛି। ସମ୍ବଲପୁର ଧନୁପାଲି ଥାନା ନକ୍ସାପାଲି ନୂଆ ଫ୍ଲାଏଓଭର ପାଶେ ଗୋଟିଏ ସଡ଼କ ଦୁର୍ଘଟଣା ଥି 3 ଜଣଙ୍କର ଜୀବନ ଯାଇଛି। ଗୋଟିଏ ଫ୍ଲାଏ ଆସ୍ ବୁଝେଇ ଟ୍ରକ୍କେ ଗୋଟିଏ କାର୍ ପଛାଡ଼ୁ ଧକ୍କା ଦେବାନୁ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ଜାଗାତି 2 ଜଣଙ୍କର ଜୀବନ ଯାଇଥିବାର ବେଳେ ଆଉ ଜଣଙ୍କର ଚିକିତ୍ସାଧୀନ ଅବସ୍ଥାତେ ମୃତ୍ୟୁ ହୋଇଛି। ହକି ଇଣ୍ଡିଆ ଲିଗ୍ର 7 ନମ୍ବର ସଂସ୍କରଣ ଗଲାକାଲିନୁ ମୂଲ ହୋଇଛି। ଆଜି ମହିଳା ବର୍ଗଥି ରାଞୀ ବେଙ୍ଗଲ ଟାଇଗର୍ସ ରାଞ୍ଚି ରୟାଲ୍ସକେ 1-0 ହରେଇଛି। ସିଆଡ଼େ ପୁରୁଷ ବର୍ଗଥି ରାଞ୍ଚି ବେଙ୍ଗଲ ଟାଇଗର୍ସ JSW ସୁରମା ହକି କ୍ଲବ୍କେ 3-1 ହରେଇଛି। ଚେନ୍ନାଇନ କଳିଙ୍ଗ ଲାନ୍ସର୍ସ ଆଉ ରାଞ୍ଚି ରୟାଲ୍ସ ଭିତରେ ଆଉ କିଛି ସମୟ ଉତ୍ତରୁ ମ୍ୟାଚ୍ ମୂଲ ହେବା। ଆଇବା 26 ତାରିଖ ତକ ହେବାରକେ ଥିବାର ପ୍ରତିଯୋଗିତା ଭୁବନେଶ୍ୱର ରାଞ୍ଚି ଆଉ ଚେନ୍ନାଇନ ହେବା। 3 ନମ୍ବର ଆଉ ଶେଷ ଖେପେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ର 17-26 ତାରିଖ ତକ ମ୍ୟାଚ୍ ଖେଳାଯିବା। ପାଣିପାଗ ରାଇଜେ ଶୀତଲହରୀ ଜାରି ରହିଛେ। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଇବା 2 ଦିନ ଭିତରେ ରାଇଜେ ତାପମାତ୍ରା ଥି 3 ଡିଗ୍ରୀ ତକ ବଢ଼ିପାରେ। ତାର ଉତ୍ତରୁ ରାତିର ତାପମାତ୍ରା 4 ଡିଗ୍ରୀ ତକ କମ୍ବାର ସମ୍ଭାବନା ଅଛି। ଆଇବା 24 ଘଣ୍ଟା ଭିତରେ ଘନା କୁହୁଡ଼ିକେ ନେଇକରି ସୁନ୍ଦରଗଡ଼ ସହିତ 12 ଜିଲ୍ଲାକେ ସତର୍କ ସୂଚନା ଜାରି କରାଯାଇଛି। ଶେଷ ମୁଖିଆ ଖବର ଫେରଘାଏ ଆମ ବସ୍ ଡ୍ରାଇଭରଙ୍କର ଦକ୍ଷତା ବଢ଼ାବାର ସହିତ ନିୟମିତ ପ୍ରଶିକ୍ଷଣ ଲାଗି ପରିବହନ ବିଭାଗକେ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ। ବ୍ରେଲ୍ର ପ୍ରଚଳନ ବାବଦେ ସଚେତନତା ବଢ଼ାବାର ଉଦ୍ଦେଶ୍ୟ ଦେଇ ଆଜି ପାଳନ କରାଯାଉଛି ବିଶ୍ୱ ବ୍ରେଲ୍ ଦିବସ। ସମ୍ବଲପୁରର ବିର୍ସା ମୁଣ୍ଡା ପଡ଼ିଆନୁ ଆଜିଠାନ ମୂଲ ହେଉଛି ସମ୍ବଲପୁର ଲୋକ ମହୋତ୍ସବ 2026। ଆଉର୍ ରାଇଜେ ଜାରି ରହିଛେ ଶୀତଲହରୀ ଘନା କୁହୁଡ଼ିକେ ନେଇକରି 12 ଜିଲ୍ଲା ଲାଗି ସତର୍କ ସୂଚନା ଜାରି କଲା ପାଣିପାଗ କେନ୍ଦ୍ର। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା। ଜୁହାର।